ಜೈ ಜಗನ್ನಾಥ ಭಕ್ತ ವೃಂದ. ನಾರದ ಮಹರ್ಷಿ ದಿನೆ ವೃಂದಾವನರೆ ಪಹಚಂತ ଏହି ରଥଯାତ୍ରା ଅବକାଶ ନାରଦଙ୍କୁ ଦେଖି ରାଧାରାଣୀ କହୁଛନ୍ତି, ହେ ନାରଦ, ତୁମେ କେଉଁଠୁ ଆସିଲ? କାହିଁକି ନା ଇଏ ହେଉଛି ରଥଯାତ୍ରା କଥା. ନାରଦ କହୁଛନ୍ତି, ମୁଁ ଶ୍ରୀକ୍ଷେତ୍ରରୁ ଆସିଛି. ଶ୍ରୀକ୍ଷେତ୍ରରୁ ଆସିଥିବା କଥା ଶୁଣି ମା ରାଧାରାଣୀ କହୁଛନ୍ତି, ମୋ କହ୍ନେଇ ଖବର କ'ଣ? ନାରଦ କହିଲେ, କ'ଣ କହିବି ସେ କଥା?
ଫୁଟୁଛି କଳା ଶ୍ରୀଅଙ୍ଗରେ ଜଗନ୍ନାଥ କମ୍ପୁଛନ୍ତି ଅଣସର ଘରେ ତାତିରେ ଖଇ ଫୁଟୁଛି କଳା ଶ୍ରୀଅଙ୍ଗରେ ଜଗନ୍ନାଥ କମ୍ପୁଛନ୍ତି ଅଣସର ଘରେ କୋଉ ଔଷଧ କାମ କରୁନି ପଣ୍ଡା ସେବକେ ଥକି ଗଲେଣି ବେଳୁ ବେଳ ଜ୍ୱର ଯାଏ ବଢି ସତେ ଜୀବନ ଜୀବ କି ଛାଡ଼ି ଦିଅ ରାଧେ ପାଦ ଧୂଳି ଅଙ୍ଗେ ବୋଳି ବନ ମାଳି ଆରୋଗ୍ୟ ଲାଭ କରି ସେ ଯିବେ ରଥରେ ତାତିରେ ଖଇ ଫୁଟୁଛି କଳା ଶ୍ରୀଅଙ୍ଗରେ ଜଗନ୍ନାଥ କମ୍ପୁଛନ୍ତି ଅଣସର ଘରେ ଅଷ୍ଟପାଟ ବଂଶୀ ନରକକୁ ଯିବେ ବୋଲି ମନା କଲେ ମିଶି ସତେ କି ସେ ପାଦ ଧୂଳି ତୁମେ ଦେବ ରାଧା ତୁମକୁ ଲାଗିବନି କି ନରକର ବାଧା ରାଧା କହୁଛନ୍ତି ଶୁଣ ହାଏ ମୁଁ ନରକକୁ ପଛେ ଯାଏ କେତେ ପାଦ ଧୂଳି ନବନୀୟ ଭଲ ହୁଅନ୍ତୁ ମୋ ପ୍ରାଣ ପ୍ରିୟ ସିଏ ଥିଲେ ସବୁ ଅଛି ତାଙ୍କ ଲାଗି ମୁଁ ବଞ୍ଚିଛି ଭଲରେ ଥାନ୍ତୁ ପ୍ରଭୁ ମୁଁ ପଛେ ମରେ ତାତିରେ ଖଇ ଫୁଟୁଛି କଳା ଶ୍ରୀଅଙ୍ଗରେ ଜଗନ୍ନାଥ କମ୍ପୁଛନ୍ତି ଅଣସର ଘରେ କେତେ ଭଲ ପାଏ ଜାଣିଲା ଜଗତ ଅଷ୍ଟପାଟ ବଂଶୀ ହାରିଗଲେ ଲାଜେ ତଳକୁ ମୁହଁ ପୋତିଲେ ସର୍ବେ ରାଧାରାଣୀ କି ମାନିଲେ ପ୍ରଭୁ ରଙ୍ଗ ଧରେ ହସିଲେ ରାଧା ପାଦ ଧୂଳି ନେଇ ସର୍ବାଙ୍ଗେ ବୋଳି କନି ନବ ଯୌବନ ରୂପରେ ଦର୍ଶନ ଦେଲେ ଭିଜେ କଲେ